ఆకాశవాణి ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଭାରତ ଓ ଇଣ୍ଡୋନେସିଆ ଦ୍ୱିପାକ୍ଷିକ ସମ୍ପର୍କରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଅନ୍ତର୍ଜାତୀୟ ବଜାରରେ ଏଲ୍ପିଜି ମୂଲ୍ୟ ବୃଦ୍ଧି ସତ୍ତ୍ୱେ ବିଶ୍ୱରେ ସର୍ବାପେକ୍ଷା କମ୍ ମୂଲ୍ୟରେ ରନ୍ଧନ ଗ୍ୟାସ୍ ଯୋଗାଉଛନ୍ତି ଭାରତ ସରକାର। IDFC ଫାଷ୍ଟ ବ୍ୟାଙ୍କ ଏବଂ AU ଫାଇନାନ୍ସ ଜାଲିଆତି ମାମଲାରେ ଦେଶର 6 ସ୍ଥାନରେ CBI ଚଢ଼ାଉ। ସମସ୍ୟାରୁ ସମାଧାନ ପର୍ଯ୍ୟନ୍ତ ସବୁଠାରେ ସୁରକ୍ଷିତ ଖାଦ୍ୟର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ। ଏବଂ ଆଫଗାନିସ୍ତାନ ବିପକ୍ଷ ଏକମାତ୍ର କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନରେ ଭାରତର ସ୍ଥିତି ଦୃଢ଼। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଯୁଗ୍ମ କମିଶନ ବୈଠକ 4 ବ୍ୟବଧାନ ପରେ ଅନୁଷ୍ଠିତ ହେଉଛି ଏବଂ ଏହି ସମୟ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ନୂଆଦିଲ୍ଲୀରେ ଭାରତ ଇଣ୍ଡୋନେସିଆ ଯୁଗ୍ମ କମିଶନ ବୈଠକରେ ସହ ଅଧ୍ୟକ୍ଷତା କରିବା ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ପ୍ରାରମ୍ଭିକ ଅଭିଭାଷଣ ରଖି ଏହା କହିଛନ୍ତି। ସେ କହିଛନ୍ତି, ଉଭୟ ଦେଶ ଗତବର୍ଷ ଦ୍ୱିପାକ୍ଷିକ ସମ୍ପର୍କ ସ୍ଥାପନର 75 ପୂର୍ତ୍ତି ପାଳନ କରିଛନ୍ତି। ରାଜନୈତିକ, ପ୍ରତିରକ୍ଷା, ସୁରକ୍ଷା, ସାମୁଦ୍ରିକ, ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ, ସ୍ୱାସ୍ଥ୍ୟ, ଫାର୍ମାସ୍ୟୁଟିକାଲ୍ସ, ଖାଦ୍ୟ ସୁରକ୍ଷା ଏବଂ ପର୍ଯ୍ୟଟନ, ଶିକ୍ଷା ତଥା ସାଂସ୍କୃତିକ ସହଯୋଗ ସହିତ ସମସ୍ତ ଦ୍ୱିପାକ୍ଷିକ ସହଯୋଗର ବିସ୍ତୃତ ଦିଗ ଉପରେ ବ୍ୟାପକ ଆଲୋଚନା ପାଇଁ ଉଭୟ ଦେଶ ଆଶାବାଦୀ ଅଛନ୍ତି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ସରକାର କହିଛନ୍ତି, ଅନ୍ତର୍ଜାତୀୟ ବଜାରରେ ଏଲ୍ପିଜି ମୂଲ୍ୟରେ ବ୍ୟାପକ ବୃଦ୍ଧି ସତ୍ତ୍ୱେ ଭାରତୀୟ ପରିବାରଗୁଡ଼ିକୁ ବିଶ୍ୱର ସବୁଠାରୁ କମ୍ ମୂଲ୍ୟରେ ରନ୍ଧନ ଗ୍ୟାସ୍ ଯୋଗାଇ ଦିଆଯାଉଛି। ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଭାରତୀୟ ଏଲ୍ପିଜି ସିଲିଣ୍ଡର ମୂଲ୍ୟ ଯେକୌଣସି ପଡ଼ୋଶୀ ଦେଶ ଅପେକ୍ଷା ଶସ୍ତା ଏବଂ ଆମେରିକା, ଅଷ୍ଟ୍ରେଲିଆ ଓ କାନାଡ଼ା ଭଳି ବିକଶିତ ଅର୍ଥବ୍ୟବସ୍ଥା ତୁଳନାରେ ଏହାର ମୂଲ୍ୟ ବହୁତ କମ୍ ରହିଛି। ମନ୍ତ୍ରଣାଳୟ କହିଛି, ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ଜଣେ ହିତାଧିକାରୀ ବାର୍ଷିକ ପ୍ରଥମ 4 ରିଫିଲ୍ ଉପରେ 300 ଟଙ୍କାର ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ପାଇବା ପରେ ଏକ 14.2 କିଲୋଗ୍ରାମ ଏଲ୍ପିଜି ସିଲିଣ୍ଡର ପାଇଁ 642 ଟଙ୍କା ଦେଇଥାନ୍ତି, ଯେଉଁଠି ଦିଲ୍ଲୀରେ ଜଣେ ସାଧାରଣ ଗ୍ରାହକଙ୍କ ପାଇଁ ଖୁଚୁରା ମୂଲ୍ୟ 942 ଟଙ୍କା ରହିଛି। ମନ୍ତ୍ରଣାଳୟ ସ୍ୱଷ୍ଟ କରିଛି, ଚଳିତ ବର୍ଷ ଫେବୃଆରୀ ଏବଂ ଜୁନ୍ ମାସ ମଧ୍ୟରେ ଉପସାଗରୀୟ ଅଞ୍ଚଳରେ ହର୍ମୁଜ୍ ଅବରୋଧ ପରେ ଏଲ୍ପିଜି ଯୋଗାଣ ବାଧାପ୍ରାପ୍ତ ହେବା ପରେ ସାଉଦି ସିପିର ଏଲ୍ପିଜି ଆଧାର ମୂଲ୍ୟ 46% ବୃଦ୍ଧି ପାଇଛି। ଏକ 14.2 କିଲୋଗ୍ରାମ ସିଲିଣ୍ଡରର ଯୋଗାଣ ଖର୍ଚ୍ଚ 1600 ଟଙ୍କାରୁ ଅଧିକ ହୋଇଛି। ବିଶ୍ୱ ଶକ୍ତି ବଜାରର ଅସ୍ଥିରତା ପ୍ରଭାବରୁ ଖାଉଟିମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ସରକାର ଏହି ବର୍ଦ୍ଧିତ ମୂଲ୍ୟର ଏକ ବଡ଼ ଅଂଶ ନିଜେ ବହନ କରିଛନ୍ତି ବୋଲି ମନ୍ତ୍ରଣାଳୟ ଗୁରୁତ୍ୱାରୋପ କରିଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ CBI ଗତକାଲି IDFC ଫାଷ୍ଟ ବ୍ୟାଙ୍କ ଏବଂ AU ଫାଇନାନ୍ସ ଜାଲିଆତି ମାମଲାରେ ଚଣ୍ଡିଗଡ଼, ପଞ୍ଚକୁଲା ଏବଂ ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳର 6 ସ୍ଥାନରେ ଚଢ଼ଉ କରିଛି। ଏହି ଜାଲିଆତି ମାମଲା ହରିୟାଣା ସରକାରଙ୍କ 8 ବିଭାଗ ଏବଂ ଚଣ୍ଡିଗଡ଼ ପୌର ନିଗମ ଓ କ୍ରେଷ୍ଟ ଚଣ୍ଡିଗଡ଼ର 2 ବିଭାଗରେ 661 କୋଟି ଟଙ୍କାର ଅନିୟମିତତା, ଜାଲିଆତି ଏବଂ ସରକାରୀ ପାଣ୍ଠି ହଡ଼ପ ସହ ଜଡ଼ିତ। ଏକ ବିବୃତ୍ତିରେ CBI କହିଛି, ଅପରାଧିକ କାର୍ଯ୍ୟକଳାପରୁ ମିଳିଥିବା ଆୟ ଏବଂ ହୋଇଥିବା ଅନିୟମିତତା ସମ୍ପର୍କରେ ହରିୟାଣା କ୍ୟାଡରର ବରିଷ୍ଠ ସରକାରୀ ଅଧିକାରୀ ଏବଂ ଏକ ବେସରକାରୀ ପରାମର୍ଶଦାତା ସଂସ୍ଥା ଓ ଏହାର ନିର୍ଦ୍ଦେଶକଙ୍କ ଆବାସିକ ପରିସରରେ ଏହି ଚଢ଼ାଉ କରାଯାଇଛି। ତଦନ୍ତ ସମୟରେ ମିଳିଥିବା ପ୍ରମାଣରୁ ଜଣାପଡ଼ିଛି, ସରକାରୀ ଅଧିକାରୀମାନେ ବ୍ୟାଙ୍କ କର୍ମଚାରୀଙ୍କ ସହ ମିଶି ଆକାଉଣ୍ଟ ଖୋଲିବା, ପାଣ୍ଠି ସ୍ଥାନାନ୍ତର କରିବା ଏବଂ ପରବର୍ତ୍ତୀ ସମୟରେ ଏହାର ଅନ୍ୟତ୍ର ବ୍ୟବହାର କରିବାରେ ସହଯୋଗ କରିଥିଲେ। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଆଜି ସକାଳେ ନୂଆଦିଲ୍ଲୀରେ ଫିଟ୍ ଇଣ୍ଡିଆ ସଣ୍ଡେଜ୍ ଅନ୍ ସାଇକେଲ ଅଭିଯାନର 77 ସଂସ୍କରଣରେ ଅଂଶଗ୍ରହଣ କରିଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ମନ୍ତ୍ରୀ କହିଛନ୍ତି, ସାଇକେଲ ଚାଳନା ଦ୍ୱାରା ପୃଥିବୀ ସ୍ୱଚ୍ଛ ରହେ ଏବଂ ଏହା ଟ୍ରାଫିକ୍ ଜାମ୍ ସମାଧାନ ପ୍ରଦାନ କରିଥାଏ। ସାଇକେଲ ଚଳାଇବାର ଅନେକ ସ୍ୱାସ୍ଥ୍ୟଗତ ଉପକାରିତା ସମ୍ପର୍କରେ ଉଲ୍ଲେଖ କରି ଡକ୍ଟର ମାଣ୍ଡବ୍ୟ ନାଗରିକମାନଙ୍କୁ ଏହି ଅଭିଯାନରେ ସାମିଲ ହେବାକୁ ଏବଂ ଫିଟ୍ ଇଣ୍ଡିଆର ସମ୍ପର୍କକୁ ଆପଣେଇବାକୁ ଆହ୍ୱାନ ଦେଇଛନ୍ତି।
ସାଇକ୍ଲିଂ କରନେ ସେ ଆପକି ହେଲ୍ଥ ଅଚ୍ଛି ରହେ, ସାଇକ୍ଲିଂ ସେ ଫ୍ୟୁଲ୍ କା ବଚତ ହୋତା ହୈ, ବର୍ତ୍ତମାନ ମେ ଟ୍ରାଫିକ୍ କି ବହୁତ ବଡ଼ି ସମସ୍ୟା ହୈ, ଉସକା ଭି ସମାଧାନ ହୈ, ତୋ କ୍ୟୋ ନା ହମ ସାଇକ୍ଲିଂ କରେ। ଦେଶ କେ ନାଗରିକୋ ମେ ଅପନେ ହେଲ୍ଥ କେ ପ୍ରତି ଆୱେରନେସ୍ ବଢ଼ି ହୈ। ମୋଦି ଜୀ ନେ ଆଧା ଘଣ୍ଟା ରୋଜ ଫିଟନେସ୍ ଦେନେ କେ ଲିଏ କହା ହୈ, ତୋ ୟେ ଫିଟନେସ୍ କା ଡୋଜ ଆଧା ଘଣ୍ଟା କେ ଲିଏ ହମ ହମେଶା ସାଇକ୍ଲିଂ କରେଙ୍ଗେ ତୋ ମେ ମାନତା ହୁଁ କି ହମାରୀ କଇ ସମସ୍ୟା କା ସମାଧାନ ହୋଗା।
ଫିଟ୍ ଇଣ୍ଡିଆ ସଣ୍ଡେ ଜନ ସାଇକେଲରେ ଅଂଶଗ୍ରହଣ କରିଥିବା ଅଭିନେତା ବିକ୍ରାନ୍ତ ମେସି ଏହି ଅଭିଯାନକୁ ଅଭୂତପୂର୍ବ ବୋଲି ବର୍ଣ୍ଣନା କରିବା ସହ ଏବେ ଏହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି ବୋଲି କହିଛନ୍ତି। ଦେଶର ନାଗରିକମାନେ ସୁସ୍ଥ ରହିଲେ ଦେଶ ବିକଶିତ ହୋଇପାରିବ ବୋଲି ଶ୍ରୀ ମେସି କହିଛନ୍ତି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ଏକ ସୁସ୍ଥ ଭବିଷ୍ୟତ ପାଇଁ ସୁରକ୍ଷିତ ଓ ସ୍ୱଚ୍ଛ ଖାଦ୍ୟ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଅବସରରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ ନାଗରିକମାନଙ୍କୁ ସୁସ୍ଥ ଖାଦ୍ୟପେୟ ଅଭ୍ୟାସ ଆପଣାଇବା ଏବଂ ଏକ ସୁସ୍ଥ ତଥା ଆତ୍ମନିର୍ଭରଶୀଳ ଭାରତ ଗଠନରେ ଯୋଗଦାନ କରିବାକୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ରନ୍ଧନ ତେଲ ବ୍ୟବହାର 10% ହ୍ରାସ କରିବା ସଂକ୍ରାନ୍ତ ପରାମର୍ଶକୁ ସ୍ମରଣ କରାଇବା ସହ ଉତ୍ତମ ସ୍ୱାସ୍ଥ୍ୟ ତଥା ଏକ ଶକ୍ତିଶାଳୀ ରାଷ୍ଟ୍ର ଗଠନ ପାଇଁ ସନ୍ତୁଳିତ ଆହାର ଗ୍ରହଣ କରିବାର ବାର୍ତ୍ତାକୁ ଶ୍ରୀ ନଡ୍ଡା ଦୋହରାଇଛନ୍ତି। ପ୍ରତିବର୍ଷ ଜୁନ୍ 7 ତାରିଖରେ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଜାତୀୟ କର୍ତ୍ତୃପକ୍ଷ, ନାଗରିକ ସମାଜ, ଶିକ୍ଷାବିତ୍ ଏବଂ ବିଶ୍ୱର ଅନ୍ୟାନ୍ୟ ଅଂଶଗ୍ରହଣକାରୀଙ୍କ ସହ ମିଶି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ପାଳନ କରିଥାନ୍ତି। ଏହି ଦିବସ ଖାଦ୍ୟ ସୁରକ୍ଷାକୁ ଏକ ଅଂଶୀଦାର ଅଧିକାର ଏବଂ ଦାୟିତ୍ୱବୋଧତା ଭାବେ ଆଲୋକପାତ କରେ ଏବଂ ସାମୁହିକ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ଶକ୍ତିଶାଳୀ ସୁଯୋଗ ପ୍ରଦାନ କରେ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ସମସ୍ୟାରୁ ସମାଧାନ ପର୍ଯ୍ୟନ୍ତ ସର୍ବତ୍ର ସୁରକ୍ଷିତ ଖାଦ୍ୟ, ଯାହା ଚାଷ ଜମିରୁ ଥାଳି ପର୍ଯ୍ୟନ୍ତ ସ୍ୱଚ୍ଛତା ଏବଂ ବୈଜ୍ଞାନିକ ପଦ୍ଧତି ମାଧ୍ୟମରେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବାର ଗୁରୁତ୍ୱକୁ ଦର୍ଶାଉଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା 2026ର ଫଳାଫଳ ପରବର୍ତ୍ତୀ ସେବା ପୋର୍ଟାଲରେ ଆପତ୍ତି ଯାଞ୍ଚ ଏବଂ ଉତ୍ତର ଖାତାର ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିବାର ଆଜି ଶେଷ ଦିନ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ କହିଛି ଏହି ପୋର୍ଟାଲ ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଖୋଲା ରହିବ। ଛାତ୍ରଛାତ୍ରୀମାନଙ୍କୁ ସମୟସୀମା ପୂର୍ବରୁ ନିଜର ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରି ଦାଖଲ କରିବା ପାଇଁ ବୋର୍ଡ ପରାମର୍ଶ ଦେଇଛି। ନ୍ୟୁ ଚଣ୍ଡିଗଡ଼ଠାରେ ଖେଳାଯାଉଥିବା ଆଫଗାନିସ୍ତାନ ବିପକ୍ଷ ଏକମାତ୍ର କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନରେ ଭାରତର ସ୍ଥିତି ଦୃଢ଼ ରହିଛି। ଭାରତ ଗତକାଲିର ସ୍କୋର 3 ୱିକେଟ୍ରେ 368 ରନ୍ରୁ ଖେଳିବା ଆରମ୍ଭ କରି 8 ୱିକେଟ୍ ବିନିମୟରେ 564 ରନ୍ ସଂଗ୍ରହ କରିବା ସହ ପ୍ରଥମ ଇନିଂସ ପାଳି ସମାପ୍ତି ଘୋଷଣା କରିଛି। ଅଧିନାୟକ ଶୁଭମନ ଗିଲ 126 ରନ୍ କରି ଆଉଟ୍ ହୋଇଥିବା ବେଳେ ରିଷଭ ପନ୍ଥ 81 ରନ୍ ସଂଗ୍ରହ କରିଥିଲେ। ଆଫଗାନିସ୍ତାନର ଦ୍ରୁତ ବୋଲର ମହମ୍ମଦ ସଲିମ 6 ୱିକେଟ୍ ଅକ୍ତିଆର କରିଛନ୍ତି। ଫ୍ରେଞ୍ଚ ଓପନ୍ ଟେନିସ୍ର ପୁରୁଷ ସିଙ୍ଗଲ୍ସ ଫାଇନାଲ୍ରେ ଆଜି ଜର୍ମାନୀର ଆଲେକ୍ଜାଣ୍ଡର ଜେଭ୍ରେଭ୍ ଇଟାଲୀର ଫ୍ଲାଭିଓ କୋବୁଲିଙ୍କୁ ଭେଟିବେ। ବିଶ୍ୱର 3 ନମ୍ବର ଖେଳାଳି ଜେଭ୍ରେଭ୍ ତାଙ୍କ କ୍ୟାରିୟର୍ର 4ର୍ଥ ଗ୍ରାଣ୍ଡସ୍ଲାମ୍ ଫାଇନାଲ୍ ଖେଳିବେ। ସେ 14 ନମ୍ବର ମାନ୍ୟତାପ୍ରାପ୍ତ କୋବୁଲିଙ୍କୁ ଭେଟିବେ, ଯିଏକି ନିଜର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଫାଇନାଲ୍ ଖେଳୁଛନ୍ତି। ଉଭୟ ଖେଳାଳି ସେମାନଙ୍କର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାସଲ କରିବା ଲକ୍ଷ୍ୟରେ ରହିଛନ୍ତି। ଗତକାଲି ମହିଳା ସିଙ୍ଗଲ୍ସ ଫାଇନାଲ୍ରେ ରୁଷ୍ର 8ମ ମାନ୍ୟତାପ୍ରାପ୍ତ ମିରା ଆନ୍ଦ୍ରିଭା ପୋଲାଣ୍ଡର ମାୟା ଚ୍ୱାଲିନୋସ୍କାଙ୍କୁ ସିଧାସଳଖ ସେଟ୍ରେ ପରାସ୍ତ କରି ନିଜର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାସଲ କରିଛନ୍ତି। 19 ବର୍ଷିଆ ଆନ୍ଦ୍ରିଭା ଚ୍ୱାଲିନୋସ୍କାଙ୍କୁ 6-3, 6-3ରେ ପରାସ୍ତ କରି ଏକ ଚିତ୍ତାକର୍ଷକ ପ୍ରଦର୍ଶନ ସହ ସ୍ମରଣୀୟ ବିଜୟ ହାସଲ କରିଛନ୍ତି। ଭାରତୀୟ ପାଣିପାଗ ବିଭାଗ IMD ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଅଗ୍ରଗତି ସହିତ ଦେଶର ବିଭିନ୍ନ ସ୍ଥାନରେ ବ୍ୟାପକ ବର୍ଷା ହେବାର ପୂର୍ବାନୁମାନ କରିଛି। ଅନ୍ୟପକ୍ଷରେ ଉତ୍ତର ଏବଂ କେନ୍ଦ୍ରୀୟ ଭାରତର କେତେକ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। IMDର ଆକଳନ ଅନୁସାରେ ଆଗାମୀ 2-3 ଦିନ ମଧ୍ୟରେ କେନ୍ଦ୍ରୀୟ ଆରବ ସାଗର, ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାର କେତେକ ଅଞ୍ଚଳ, ତାମିଲନାଡୁର ଅବଶିଷ୍ଟ ଅଞ୍ଚଳ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର, ଉତ୍ତର ବଙ୍ଗୋପସାଗର ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ମୌସୁମୀ ବାୟୁ ଆଗକୁ ବଢ଼ିବା ପାଇଁ ଅନୁକୂଳ ପରିସ୍ଥିତି ରହିଛି। ଆସନ୍ତାକାଲି ଉପକୂଳ କର୍ଣ୍ଣାଟକ, କେରଳମ୍, ମାହେ, ଉପହିମାଳୟ, ପଶ୍ଚିମବଙ୍ଗ ଏବଂ ସିକିମ୍ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏତଦ୍ବ୍ୟତୀତ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଆଭ୍ୟନ୍ତରୀଣ କର୍ଣ୍ଣାଟକ, କୋଙ୍କଣ, ଗୋଆ, ଲାକ୍ଷାଦ୍ୱୀପ, ତାମିଲନାଡୁ, ପୁଡୁଚେରୀ, କରାଇକଲ ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ମଧ୍ୟ ଆସନ୍ତାକାଲି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ ରହିଛି। ଇତିମଧ୍ୟରେ ପାଣିପାଗ ବିଭାଗ ଆଗାମୀ 4 ଦିନ ପାଇଁ ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ପଶ୍ଚିମ ରାଜସ୍ଥାନ ଏବଂ ଉପକୂଳ ଆନ୍ଧ୍ରପ୍ରଦେଶରେ ଗ୍ରୀଷ୍ମ ପ୍ରବାହର ପୂର୍ବାନୁମାନ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଭାରତ ଓ ଇଣ୍ଡୋନେସିଆ ଦ୍ୱିପାକ୍ଷିକ ସମ୍ପର୍କରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଅନ୍ତର୍ଜାତୀୟ ବଜାରରେ LPG ମୂଲ୍ୟ ବୃଦ୍ଧି ସତ୍ତ୍ୱେ ବିଶ୍ୱରେ ସର୍ବାପେକ୍ଷା କମ୍ ମୂଲ୍ୟରେ ରନ୍ଧନ ଗ୍ୟାସ୍ ଯୋଗାଉଛନ୍ତି ଭାରତ ସରକାର। IDFC ଫାଷ୍ଟ ବ୍ୟାଙ୍କ ଏବଂ AU ଫାଇନାନ୍ସ ଜାଲିଆତି ମାମଲାରେ ଦେଶର 6ଟି ସ୍ଥାନରେ CBIର ଚଢ଼ଉ। ସମସ୍ୟାରୁ ସମାଧାନ ପର୍ଯ୍ୟନ୍ତ ସବୁଠାରେ ସୁରକ୍ଷିତ ଖାଦ୍ୟର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ। ଏବଂ ଆଫଗାନିସ୍ତାନ ବିପକ୍ଷ ଏକମାତ୍ର କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନରେ ଭାରତର ସ୍ଥିତି ଦୃଢ଼। ସମ୍ବାଦ ଶେଷ ହେଲା।